ମୋର ନାମ ସୁଲୋଚନା ସାମଲ। ମୁଁ ୱାର୍ଡ ନମ୍ବର 42 ବୁଦ୍ଧନଗର ଭୋଇସାହିରୁ କହୁଛି। ଆମ ଘର ପାଖରେ ଥିବା ଷ୍ଟ୍ରିଟ୍ ଲାଇଟ୍ ଗୁଡ଼ିକ ଚଳୁନାହିଁ, ଖରାପ ହୋଇଯାଇଛି, ତେଣୁ ତୁରନ୍ତ ସଜାଡ଼ିବା ପାଇଁ ବ୍ୟବସ୍ଥା କରନ୍ତୁ। ଏଠି ଏହି ଲାଇଟ୍ ଅସଜଡ଼ା ହେବା ମାନେ ନ ଜଳିବା ଦ୍ୱାରା ବହୁତ ଅସାମାଜିକ କାମ ସେଠି ହେଉଛି, ଯାହାଦ୍ୱାରା ଆଗକୁ ପିଲାମାନେ ବହୁତ ଖରାପ ହେବାର ସମ୍ଭାବନା ଅଛି, ତେଣୁ ଦୟାକରି ଏ ଲାଇନ୍ ଗୁଡ଼ିକୁ ତୁରନ୍ତ ସଜାଡ଼ନ୍ତୁ।